ആകാശവാണി. ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସୀମାପାର ଗୁଳିଗୋଳା ଘଟଣାରେ ପ୍ରଭାବିତ ପରିବାରଗୁଡ଼ିକୁ ଅଧିକ ଆର୍ଥିକ ସହାୟତା ଯୋଗାଇ ଦିଆଯିବ, କହିଲେ ପ୍ରଧାନମନ୍ତ୍ରୀ। ସ୍ୱଚ୍ଛ ଶକ୍ତି ହାସଲ କ୍ଷେତ୍ରରେ ଗତ ଏକ ଦଶନ୍ଧିରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି ଭାରତ। କାନାଡ଼ାରେ ଅନୁଷ୍ଠିତ ହେବାକୁ ଥିବା G7 ଶିଖର ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ଇଦ୍ ଉଜ୍ ଜୁହା ଅବସରରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଏବଂ ଘରୋଇ ଓ ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ନେଲେ ସ୍ପିନ୍ ବୋଲର ପୀୟୁଷ ଚାୱଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଭାରତ ସନ୍ତାସବାଦ ନିକଟରେ କେବେ ବି ମୁଣ୍ଡ ନୁଆଇବ ନାହିଁ। ଗତମାସ 22 ତାରିଖରେ ହୋଇଥିବା ପହଲଗାମ୍ ସନ୍ତାସବାଦ ଆକ୍ରମଣର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଦୁର୍ଭାଗ୍ୟବଶତଃ ଆମର ପଡ଼ୋଶୀ ଦେଶ ମାନବତା ଏବଂ ଗରିବଙ୍କର ଜୀବନ ଜୀବିକା ବିରୁଦ୍ଧରେ କାର୍ଯ୍ୟ କରୁଛି। ଗତକାଲି ଉଦ୍ଧମପୁର ଶ୍ରୀନଗର ବାରମୂଳା ରେଳ ପ୍ରକଳ୍ପର ଲୋକାର୍ପଣ ଅବସରରେ ଶ୍ରୀ ମୋଦି କହିଛନ୍ତି, ପାକିସ୍ତାନର ଏହି ଅମାନବୀୟ କାର୍ଯ୍ୟ ଲାଗି ଜମ୍ମୁ, ପୁଞ୍ଚ ସମେତ ଅନ୍ୟାନ୍ୟ ଜିଲ୍ଲାରେ 2000ରୁ ଅଧିକ ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି। ସେମାନଙ୍କର ଘର ମରାମତି ତଥା ପୁନଃ ଥଇଥାନ ନିମନ୍ତେ ସରକାର ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି। ବର୍ତ୍ତମାନ ସୀମାପାର ଗୁଳିଗୋଳା ଘଟଣାରେ ପ୍ରଭାବିତ ଏହି ପରିବାରଗୁଡ଼ିକୁ ସରକାର ଅଧିକ ଆର୍ଥିକ ସହାୟତା ଯୋଗାଇ ଦେବା ସହିତ ଅନ୍ୟାନ୍ୟ ସୁବିଧା ଉପଲବ୍ଧ କରାଇବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି।
ଜିନ୍ ଲୋକଙ୍କ କି କ୍ରସ୍ ବର୍ଡର ଫାୟରିଂ ମେ ମୃତ୍ୟୁ ହୋଇ ହେ ଉନକେ ପରିବାର କେ ସଦସ୍ୟ କୋ ନିଯୁକ୍ତି ପତ୍ର ସୌପେ ଗଏ ସେଲିଂ ସେ ପ୍ରଭାବିତ ପରିବାର କୋ ଆର୍ଥିକ ମଦଦ ଦି ଗଇ ଥି ଜିନ୍ ଘରୋଁ ମେ ବହୁତ ଜ୍ୟାଦା ନୁକସାନ ହୁଆ ହେ ଉନ୍ହେଁ ଅବ 2 ଲକ୍ଷ ରୁପିଏ ଅର୍ ଯୋ ଘର ଆଂଶିକ ରୂପ ସେ କ୍ଷତିଗ୍ରସ୍ତ ହୁଏ ଉନ୍ହେଁ 1 ଲକ୍ଷ ରୁପିଏ କି ସହାୟତା ଅତିରିକ୍ତ ଦି ଯାଏ।
ସେବା, ସୁଶାସନ ଏବଂ ଗରିବ କଲ୍ୟାଣ ନୀତିକୁ ଆଧାର କରି ଗତ ଏକ ଦଶନ୍ଧି ମଧ୍ୟରେ ଭାରତରେ ବ୍ୟାପକ ପରିବର୍ତ୍ତନ ଘଟିଛି। ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ଗତ 11 ବର୍ଷ ମଧ୍ୟରେ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ବିକାଶମୂଳକ ପଦକ୍ଷେପ ସମ୍ପର୍କରେ ସ୍ୱତନ୍ତ୍ର ଉପସ୍ଥାପନା କରାଯାଉଛି। ଆଜି ଆସନ୍ତୁ ଜାଣିବା ବିଶ୍ୱ ନେତୃତ୍ୱ ଏବଂ ସ୍ୱଚ୍ଛ ଶକ୍ତି ସମ୍ପର୍କରେ। ଗତ ଏକ ଦଶନ୍ଧି ମଧ୍ୟରେ ଭାରତ ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ଆଖିଦୃଶିଆ ଅଗ୍ରଗତି କରିଥିବା ବେଳେ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ଆଭିମୁଖ୍ୟରେ ବିଶ୍ୱ ନେତୃତ୍ୱ ଭାବରେ ଉଭା ହୋଇଛି। 2024-25 ଆର୍ଥିକ ବର୍ଷରେ 29.52 GW ନବୀକରଣ ଯୋଗ୍ୟ ଶକ୍ତି ସାମର୍ଥ୍ୟ ବୃଦ୍ଧି କରାଯାଇପାରିଛି। ପୂର୍ବବର୍ଷ ଏହା 198.75 GW ରହିଥିଲା। ଏହାକୁ ମିଶାଇ ଦେଶରେ ଏବେ ନବୀକରଣ ଯୋଗ୍ୟ ସ୍ୱଚ୍ଛ ଶକ୍ତି ପରିମାଣ 220.10 GW ପହଞ୍ଚିଛି। ଏହି ଶକ୍ତି ସାମର୍ଥ୍ୟ ବୃଦ୍ଧି କ୍ଷେତ୍ରରେ ସୂର୍ଯ୍ୟଶକ୍ତି ଏବଂ ବାୟୁଶକ୍ତି ସହ ଅଣୁ ସାମର୍ଥ୍ୟ ବୃଦ୍ଧି ମଧ୍ୟ ରହିଛି। ବିଶ୍ୱରେ ନବୀକରଣୀୟ ଶକ୍ତି ସୂଚକାଙ୍କରେ ଭାରତ 7ମ ସ୍ଥାନରେ ରହିଛି। ଦେଶରେ ଜାତୀୟ ସବୁଜ ହାଇଡ୍ରୋଜେନ୍ ଅଭିଯାନକୁ ବିସ୍ତାରିତ କରାଯାଇ କମ୍ ଅଙ୍ଗାରକାମ୍ଳ ନିର୍ଗମନ ଉପରେ ଧ୍ୟାନ କେନ୍ଦ୍ରିତ କରାଯାଇଛି। ଅନ୍ୟପକ୍ଷରେ COP21 ଦ୍ୱାରା ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ କ୍ଷେତ୍ରରେ ମଧ୍ୟ ଭାରତ ସଫଳତା ଅର୍ଜନ କରିଛି। ଭାରତ ପାଇଁ 2030 ସୁଦ୍ଧା ଲକ୍ଷ୍ୟ ହାସଲ ସ୍ଥିର କରାଯାଇଥିଲେ ମଧ୍ୟ ଏହାର 9 ବର୍ଷ ପୂର୍ବରୁ ଅର୍ଥାତ୍ 2021 ସୁଦ୍ଧା ଭାରତ ଏହି ଲକ୍ଷ୍ୟ ପୂରଣ ଦିଗରେ ସଫଳତା ହାସଲ କରିଛି। ଗ୍ଲାସ୍କୋଠାରେ ଆୟୋଜିତ COP26 ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଚାମୃତ ଲକ୍ଷ୍ୟ ବିଷୟରେ ଘୋଷଣା କରିଥିଲେ। 2070 ସୁଦ୍ଧା ଶୂନ୍ୟ ଅଙ୍ଗାରକ ନିର୍ଗମନ ଲକ୍ଷ୍ୟ ହାସଲ ଏହାର ପ୍ରମୁଖ ବିଷୟ ଥିଲା। ଏହା ଅଧୀନରେ ପ୍ରଧାନମନ୍ତ୍ରୀ ପରିବେଶ ପାଇଁ ଜୀବନଶୈଳୀ ଅଭିଯାନର ଶୁଭାରମ୍ଭ କରିଥିଲେ। ଆନ୍ତର୍ଜାତିକ ପରିବେଶ ସହଯୋଗ କ୍ଷେତ୍ରରେ ଭାରତର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି। ଆନ୍ତର୍ଜାତିକ ସୌରମେଣ୍ଟ ଏବଂ ବିପର୍ଯ୍ୟୟ ରହିତ ଭିତ୍ତିଭୂମି ନିର୍ମାଣ ସମ୍ମିଳନୀରେ ଭାରତ ପ୍ରତିଷ୍ଠାତା ସଦସ୍ୟ ରହିଛି। ବିଶ୍ୱର ବିଭିନ୍ନ ମଞ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଚ୍ଛ ଶକ୍ତି ହାସଲ ଦିଗରେ ଭାରତର ପଦକ୍ଷେପଗୁଡ଼ିକ ସମ୍ପର୍କରେ ବାର୍ତ୍ତା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଆମେ ଗୋଟିଏ ଗ୍ରହରେ ବସବାସ କରୁ, କିନ୍ତୁ ସାରା ବିଶ୍ୱକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ। କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ନୂଆଦିଲ୍ଲୀଠାରେ ଉମ୍ମିଦ୍ କେନ୍ଦ୍ରୀୟ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି। ନୂତନ ୱାକଫ ସମ୍ପତ୍ତି, ୱାକଫ ସମ୍ପର୍କିତ ବିସ୍ତୃତ ବିବରଣୀ ଦାଖଲ କରିବା, ୱାକଫ ରେଜିଷ୍ଟର ପରିଚାଳନା ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏହି ପୋର୍ଟାଲ ମାଧ୍ୟମରେ ସମ୍ପନ୍ନ କରାଯାଇପାରିବ। ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ରିଜିଜୁ କହିଛନ୍ତି, ଉମ୍ମିଦ୍ କେନ୍ଦ୍ରୀୟ ପୋର୍ଟାଲ ମାଧ୍ୟମରେ ୱାକଫ ସମ୍ପତ୍ତି ପରିଚାଳନା ଏବଂ ପ୍ରଶାସନ କ୍ଷେତ୍ରରେ ସ୍ୱଚ୍ଛତା ବଜାୟ ରହିପାରିବ। ୱାକଫ ସଂଶୋଧନ ନିୟମ 2025 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ମନ୍ତ୍ର ସବ୍କା ସାଥ୍ ସବ୍କା ବିକାଶର ପ୍ରତିଫଳନ ବୋଲି ଶ୍ରୀ ରିଜିଜୁ କହିଛନ୍ତି। ଆକାଶବାଣୀକୁ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଶ୍ରୀ ରିଜିଜୁ କହିଛନ୍ତି,
आज जब हमने पोर्टल लॉन्च किया तो इसका नाम है उम्मीद सेंट्रल पोर्टल और ये उम्मीद है यूनिफाइड वक्फ मैनेजमेंट एफिशिएंसी एम्पावरमेंट एंड डेवलपमेंट का जो थीम के साथ काम कर रहे हैं। इसमें देश में जितना वक्फ प्रॉपर्टी है आज तक जो रजिस्टर्ड है रिकॉग्नाइज्ड है आइडेंटिफाइड है उसका आज से जितना मुतावलीस है उनको कहा गया कि पोर्टल पे अपलोड करना शुरू कर देंगे और 6 महीने का वक्त ने दिया है।
ଏହି ସ୍ୱତନ୍ତ୍ର ସାକ୍ଷାତକାର ଆକାଶବାଣୀର 100.1 FM ଗୋଲ୍ଡ ଚ୍ୟାନେଲ ଏବଂ ଆକାଶବାଣୀର ସମସ୍ତ ନେଟୱାର୍କରେ ଆଜି ରାତି 9:30 ପ୍ରଚାର କରାଯିବ। ବିକଶିତ ଭାରତର ଅମୃତକାଳ ସେବା ସୁଶାସନ ଏବଂ ଗରିବ କଲ୍ୟାଣର 11 ବର୍ଷ ଶୀର୍ଷକ ସ୍ୱତନ୍ତ୍ର ସିରିଜ୍ରେ ଏହି ସାକ୍ଷାତକାର ପ୍ରଚାର କରାଯିବ। ଆକାଶବାଣୀ ସମାଚାର ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଏହି କାର୍ଯ୍ୟକ୍ରମ ପ୍ରଚାରିତ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମାସ ମଧ୍ୟଭାଗରେ କାନାଡ଼ାରେ ଆୟୋଜିତ ହେବାକୁ ଥିବା G7 ଶିଖର ସମ୍ମିଳନୀରେ ଯୋଗଦେବେ। କାନାଡ଼ା ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ନିମନ୍ତ୍ରଣକ୍ରମେ ପ୍ରଧାନମନ୍ତ୍ରୀ ଏହି ସମ୍ମିଳନୀରେ ସାମିଲ ହେବେ ବୋଲି ଜଣାପଡ଼ିଛି। ଗତକାଲି କାନାଡ଼ା ପ୍ରଧାନମନ୍ତ୍ରୀ ଟେଲିଫୋନ୍ ଯୋଗେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହୋଇଛନ୍ତି। ସାମାଜିକ ଗଣମାଧ୍ୟମରେ କାନାଡ଼ା ନିର୍ବାଚନରେ ବିଜୟ ହାସଲ କରିଥିବା ମାର୍କ କାର୍ନିଙ୍କୁ ଶ୍ରୀ ମୋଦି ଶୁଭେଚ୍ଛା ଜଣାଇଛନ୍ତି। G7 ଶିଖର ସମ୍ମିଳନୀରେ ଯୋଗଦେବା ଲାଗି ନିମନ୍ତ୍ରଣ ପାଇ ମଧ୍ୟ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କାନାଡ଼ା ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଭାରତ ଏବଂ କାନାଡ଼ା ପାରସ୍ପରିକ ସ୍ୱାର୍ଥ ସମ୍ଭଳିତ ପ୍ରସଙ୍ଗଗୁଡ଼ିକ ଉପରେ ମିଳିତ ଭାବେ କାର୍ଯ୍ୟ କରିବେ, ଯାହାଫଳରେ ବିଶ୍ୱର 2 ପ୍ରମୁଖ ଗଣତନ୍ତ୍ର ମଧ୍ୟରେ ସୁସମ୍ପର୍କ ସ୍ଥାପନ ହୋଇପାରିବ। ଏହାଦ୍ୱାରା ଉଭୟ ଦେଶର ଜନସାଧାରଣ ଉପକୃତ ହୋଇପାରିବେ। G7 ଶିଖର ସମ୍ମିଳନୀରେ କାନାଡ଼ା ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା ହେବ ବୋଲି ଶ୍ରୀ ମୋଦି ଆଶା ପୋଷଣ କରିଛନ୍ତି। ଏହି ସମ୍ମିଳନୀ କାନାଡ଼ାର କାନାନାସ୍କିସ୍ଠାରେ ଚଳିତ ମାସ 15-17 ପର୍ଯ୍ୟନ୍ତ ଆୟୋଜିତ ହେବ। ଏ ସମ୍ପର୍କରେ ଗଣମାଧ୍ୟମ ସହ ଆଲୋଚନା ବେଳେ କାନାଡ଼ା ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ସମ୍ମିଳନୀରେ ଏକ ବୃହତ୍ ଅର୍ଥନୀତି ଭାବରେ ଭାରତର ଯୋଗଦାନ ଗୁରୁତ୍ୱପୂର୍ଣ୍ଣ ହେବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଇଦ୍ ଉଜ୍ ଜୁହା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ବାର୍ତ୍ତାରେ ରାଷ୍ଟ୍ରପତି ଏହି ପର୍ବକୁ ବଳିଦାନ, ବିଶ୍ୱାସ ଏବଂ ମାନବିକ ମୂଲ୍ୟବୋଧର ପ୍ରତିଫଳନ ବୋଲି କହିଛନ୍ତି। ସେ କହିଛନ୍ତି, ଏହି ପର୍ବ ସମାଜରେ ଏକତା, ସ୍ନେହ ଏବଂ ଭାଇଚାରାର ବାର୍ତ୍ତା ପ୍ରଦାନ କରିଥାଏ। ଏହି ମୂଲ୍ୟବୋଧକୁ ଗ୍ରହଣ କରି ଏକ ସ୍ୱତନ୍ତ୍ର ସମାଜ ଗଠନ ଲାଗି ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବାକୁ ରାଷ୍ଟ୍ରପତି ଆହ୍ୱାନ ଦେଇଛନ୍ତି। ଲୋକସଭା ବାଚସ୍ପତି ଓମ୍ ବିର୍ଲା ମଧ୍ୟ ଇଦ୍ ଉଜ୍ ଜୁହା ଅବସରରେ ଶୁଭେଚ୍ଛା ଜଣାଇ ଏହି ପର୍ବ ଲୋକମାନଙ୍କ ମଧ୍ୟରେ ଶାନ୍ତି ଓ ବିକାଶର ବାର୍ତ୍ତା ଦେଉ ବୋଲି କାମନା କରିଛନ୍ତି। ଦେଶର ବିଭିନ୍ନ ଭାଗରେ ଆଜି ବଳିଦାନ ପର୍ବ ଇଦ୍ ଉଜ୍ ଜୁହା ପାଳନ କରାଯାଉଛି। ବିଭିନ୍ନ ମସ୍ଜିଦ୍ ଓ ଇଦ୍ଗାହରେ ସ୍ୱତନ୍ତ୍ର ନମାଜ ପାଠ ଆୟୋଜନ କରାଯାଇଛି। ଦିଲ୍ଲୀର ଜାମା ମସ୍ଜିଦ୍, ଫତେପୁରୀ ମସ୍ଜିଦ୍ ଏବଂ ସାହି ଇଦ୍ଗାହରେ ସ୍ୱତନ୍ତ୍ର ଆୟୋଜନ କରାଯାଇଛି। ଈଶ୍ୱରଙ୍କ ଆଦେଶକ୍ରମେ ହଜରତ ଇବ୍ରାହିମ୍ ତାଙ୍କର ଏକମାତ୍ର ପୁତ୍ରକୁ ବଳିଦାନ ଦେଇଥିବା ଘଟଣାକୁ ସ୍କରଣପୂର୍ବକ ଇଦ୍ ଉଜ୍ ଜୁହା ପାଳନ କରାଯାଇଥାଏ। ଜେନେଭାରେ ଅନୁଷ୍ଠିତ ବିପର୍ଯ୍ୟୟ ପ୍ରଭାବ ହ୍ରାସ ସମ୍ବନ୍ଧୀୟ 8ମ ସମ୍ମିଳନୀ ଅବସରରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଟେଡ୍ରସ୍ ଆଧନମ୍ ଗେବ୍ରିୟସସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ ପିକେ ମିଶ୍ରଙ୍କ ସହ ଆଲୋଚନା କରିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହ ଭାରତର ସହଯୋଗ ଏବଂ ଜାମନଗରସ୍ଥିତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବିଶ୍ୱ ପାରମ୍ପରିକ ଔଷଧ କେନ୍ଦ୍ରର ଭାଗିଦାରିତା ସମ୍ପର୍କରେ ଆଲୋଚନା ହୋଇଛି। ଆଲୋଚନା କାଳରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ମହାମାରୀ ହ୍ରାସ ନିମନ୍ତେ ନିଆଯାଉଥିବା ପଦକ୍ଷେପଗୁଡ଼ିକରେ ଭାରତର ସହଯୋଗ ଏବଂ ସ୍ୱାସ୍ଥ୍ୟସେବାର ଅଗ୍ରଗତି ଦିଗରେ ଭାରତର ସହାୟତାକୁ ଶ୍ରୀ ଗେବ୍ରିୟସସ୍ ପ୍ରଶଂସା କରିଛନ୍ତି। ଆଇପିଏଲ୍ ଟାଇଟଲ୍ ହାସଲ କରିବା ପରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦ୍ୱାରା ବିଜୟ ଉତ୍ସବ ପାଳନ କରାଯାଉଥିବା ବେଳେ ଏମ୍ ଚିନ୍ନସ୍ୱାମୀ ଷ୍ଟାଡିୟମ୍ ବାହାରେ ଦୋଳାଚକଟାରେ 11 ଜଣଙ୍କ ମୃତ୍ୟୁ ଘଟଣାରେ ତଦନ୍ତ ପ୍ରକ୍ରିୟା ଜୋରଦାର କରାଯାଇଛି। ଏହି ଘଟଣାରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଫ୍ରାଞ୍ଚାଇଜି ଏବଂ କର୍ଣ୍ଣାଟକ କ୍ରିକେଟ୍ ଆସୋସିଏସନ୍ର କେତେଜଣ ସଦସ୍ୟଙ୍କ ବିରୋଧରେ ଏତଲା ଦାୟର କରାଯାଇଛି। ଭାରତୀୟ ସ୍ପିନ୍ ବୋଲର ପିୟୁଷ ଚାୱଲା ସମସ୍ତ ପ୍ରକାର କ୍ରିକେଟ୍ର ଅବସର ଘୋଷଣା କରିଛନ୍ତି। ଦୀର୍ଘ 20 ବର୍ଷ ହେବ କ୍ରିକେଟ୍ ଜଗତରେ ସକ୍ରିୟ ଥିବା ଷ୍ଟାର୍ ବୋଲର ପିୟୁଷ ଚାୱଲା ତାଙ୍କ ସାମାଜିକ ଗଣମାଧ୍ୟମ ହ୍ୟାଣ୍ଡେଲ୍ରେ ସମସ୍ତ ଘରୋଇ ଏବଂ ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ନେବା ବିଷୟ ଘୋଷଣା କରିଛନ୍ତି। ଏହି 36 ବର୍ଷୀୟ ଖେଳାଳି 3 ଟେଷ୍ଟ, 25 ଏକଦିବସୀୟ ଏବଂ 7 T20 ମ୍ୟାଚ୍ ଖେଳିଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ। ସୀମାପାର ଗୁଳିଗୋଳା ଘଟଣାରେ ପ୍ରଭାବିତ ପରିବାରଗୁଡ଼ିକୁ ଅଧିକ ଆର୍ଥିକ ସହାୟତା ଯୋଗାଇ ଦିଆଯିବ, କହିଲେ ପ୍ରଧାନମନ୍ତ୍ରୀ। ସ୍ୱଚ୍ଛ ଶକ୍ତି ହାସଲ କ୍ଷେତ୍ରରେ ଗତ 1 ଦଶନ୍ଧିରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି ଭାରତ। କାନାଡ଼ାରେ ଅନୁଷ୍ଠିତ ହେବାକୁ ଥିବା G7 ଶିଖର ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ଇଦ୍ ଉଜ୍ ଜୁହା ଅବସରରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଏବଂ ଘରୋଇ ଓ ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ନେଲେ ସ୍ପିନ୍ ବୋଲର ପିୟୁଷ ଚାୱଲା। ସମ୍ବାଦ ଶେଷ ହେଲା।